ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশীবা নিমন্তে আপনার স্বাগত করে। আপনার আগ্রহ দেখি আমি বিশেষ খুশি। কেবল সে নুহে, আপনার নিজে শুণবা সঙ্গে সঙ্গে অন্য শুণবা নিমন্তে উৎসাহিত করুবার জাঁ আমি বিশেষ আনন্দিত। প্রভু আপনার আশীর্বাদ করতু ও আপনার পরিবার সুরক্ষা করতু। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଏବଂ ସୁସ୍ଥତାର ବାହୁଛାୟା ତଳେ ତୁମେ ପ୍ରତ୍ୟେକଙ୍କୁ ଆବରି ରଖ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ ତିନି ପର୍ବର ସାତ ପଦରୁ ଆରମ୍ଭ କରି ଏଗାର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଗତ ପାଠରେ ଆମେ ଦେଖିଥିଲୁ ପ୍ରେରିତ ପାଉଲ କିପରି ତାଙ୍କର ଜୀବନର ସାକ୍ଷ୍ୟ ସେ ପ୍ରଦାନ କରୁଥିଲେ। ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଲକ୍ଷ୍ୟ କରିବା ନିମନ୍ତେ ଯିବା। ତିନି ପର୍ବର ସାତ ପଦରେ ଏପରି ଲେଖା ଅଛି, କିନ୍ତୁ ଯାହାସବୁ ମୋ ପକ୍ଷରେ ଲାଭଜନକ ଥିଲା ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ପାଉଲଙ୍କର ପରିବର୍ତ୍ତନ ପୂର୍ବରୁ ସେହି ଧର୍ମ, ତାହାଙ୍କର ପୃଷ୍ଠଭୂମି ଓ ତାହାଙ୍କର ଚରିତ୍ର ତାହାଙ୍କ ନିମନ୍ତେ ଲାଭଜନକ ଥିଲା। ମାତ୍ର ସେ ଖ୍ରୀଷ୍ଟଙ୍କୁ ପାଇବା ପରେ ସେହି ସମସ୍ତ ବିଷୟ ଉପରେ ଆଉ ନିର୍ଭର କରିବାକୁ ପଡ଼ିଲା ନାହିଁ, ଓ ଯେଉଁ ଖ୍ରୀଷ୍ଟଙ୍କୁ ସେ ତାଡ଼ନା କରିବାକୁ ବାହାରିଥିଲେ ତାହାଙ୍କୁ ଲାଭର ବିଷୟ ବୋଲି ମନେ କଲେ, କାରଣ ସେ ପୂର୍ବରୁ ଯାହା ପାଇପାରୁନଥିଲେ ତାହା ଖ୍ରୀଷ୍ଟଙ୍କୁ ପ୍ରାପ୍ତ ହେବା ପରେ ଓ ତାହାଙ୍କଠାରେ ବିଶ୍ୱାସ କରିବା ପରେ ପାଇପାରିଲେ। ଆଉ ତାହା ହେଉଛି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା, ମାତ୍ର ବ୍ୟବସ୍ଥା ପାଳନ ହେତୁ ନୁହେଁ, ଯେହେତୁ ବ୍ୟବସ୍ଥା ପାପକୁ ଦେଖାଇଦିଏ। ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପାପ କ୍ଷମା ଓ ପରିତ୍ରାଣ ପ୍ରଦାନ କରେ। କିନ୍ତୁ ସାତ ପଦରୁ ଆଠ ପଦ ମଧ୍ୟରେ ଆମେ ଏକ ସମୟର ବ୍ୟବଧାନକୁ ଲକ୍ଷ୍ୟ କରୁଅଛୁ। ବୋଧହୁଏ ପାଉଲଙ୍କର ପରିବର୍ତ୍ତନଠାରୁ ଆରମ୍ଭ କରି ଏହି ପତ୍ରଟି ଲେଖିବା ପର୍ଯ୍ୟନ୍ତ ସମୟର ବ୍ୟବଧାନକୁ ପ୍ରକାଶ କରେ। ସେ ଏହି ସମୟ ମଧ୍ୟରେ ତାଙ୍କର ପ୍ରଚାର ଯାତ୍ରାରେ ବାହାରି ଯାଇଥିଲେ ଓ ସେ ବର୍ତ୍ତମାନ ରୋମ୍ରେ ବନ୍ଦିତ୍ୱ ଅବସ୍ଥାରେ ଅଛନ୍ତି। ମାତ୍ର ସେ ଖ୍ରୀଷ୍ଟଙ୍କୁ ଲାଭ କରିବା ଦ୍ୱାରା ପ୍ରକୃତରେ ଲାଭବାନ ହୋଇପାରିଛନ୍ତି ଓ ସେ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଲେଶ ଭୋଗ କରିବା ଦ୍ୱାରା ସବୁକିଛି ପାଇପାରିଛନ୍ତି। ବର୍ତ୍ତମାନ ସେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ଓ ପରିତ୍ରାଣ ନିମନ୍ତେ କେବଳ ତାହାଙ୍କଠାରେ ବିଶ୍ୱାସ କରନ୍ତି। ତେବେ ତିନି ପର୍ବର ଆଠ ପଦରେ ଏହିପରି ଲେଖା ଅଛି, ହଁ, ପ୍ରକୃତିରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ପାଉଲଙ୍କର ପରିବର୍ତ୍ତନ କେବଳ ଏକ ମୁହୂର୍ତ୍ତ ନିମନ୍ତେ ନଥିଲା, ପରିବର୍ତ୍ତନ ଏକ ବେଲୁନ୍ ପରି ଆରୋହଣ ନୁହେଁ। ଅନେକ ଲୋକ ଭାବନ୍ତି ଯେ ଆପଣ କୌଣସି ଏକ ବେଦୀ ନିକଟକୁ ଯାଇ ସେହି ଅନୁଭୂତି ଲାଭ କରିପାରିବେ ଓ ଏକ ଦର୍ଶନ ଲାଭ କରି ଉଚ୍ଚତମ ସ୍ତରକୁ ନିଆଯାଇପାରିବେ, ଆଉ ତାହା ହିଁ ହେଉଛି ବିଷୟବସ୍ତୁ। କିନ୍ତୁ ମୋର ପ୍ରିୟ ବନ୍ଧୁ, ପରିବର୍ତ୍ତନ ହେଉଛି କିଛି ବିଷୟ ଯାହାକି ଆପଣଙ୍କ ସହିତ ରୁହେ। ଏହା କେବଳ ଏକ ମୁହୂର୍ତ୍ତ ନିମନ୍ତେ ନୁହେଁ, ଯଦିଓ ଏହା ଏକ ମୁହୂର୍ତ୍ତ ମଧ୍ୟରେ ଘଟେ, ଏହା ସାରା ଜୀବନ ଧରି ଗତି କରେ। ଆଉ ପବିତ୍ରୀକରଣ ଏକ ମହାନ ଭାବବିହ୍ୱଳ ଅନୁଭୂତି ନୁହେଁ, ଏହା ହେଉଛି ଈଶ୍ୱରଙ୍କ ଉପରେ ନିର୍ଭରତାର ସହିତ ଦୈନିକ ଜୀବନଯାପନ। ପାଉଲ କହନ୍ତି ଯେ ସେହି ପରିବର୍ତ୍ତନର ସମୟଠାରୁ ସେ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରନ୍ତି, ସେ ସମସ୍ତ ବିଷୟର କ୍ଷତି ସହ୍ୟ କରିଅଛନ୍ତି। ତାଙ୍କ ଚିନ୍ତାଧାରାରେ ଯୀଶୁଖ୍ରୀଷ୍ଟ ହିଁ ସର୍ବେସର୍ବା। ଯେଉଁ ବିଷୟକୁ ସେ ଅତି ବହୁମୂଲ୍ୟ ବୋଲି ବିଚାର କରୁଥିଲେ, ସେହିସବୁକୁ ସେ ବର୍ତ୍ତମାନ ମୂଲ୍ୟହୀନ ବୋଲି ବିଚାର କରନ୍ତି। ତାହା ହେଉଛି ଅତି କଠିନ ଭାଷା। ସେ କହନ୍ତି ସେ ତାହାଙ୍କର ଧର୍ମକୁ ନର୍ଦ୍ଦମା ମଧ୍ୟରେ ଫିଙ୍ଗି ଦେଇଛନ୍ତି। ସେ ଯେଉଁସବୁ ବିଷୟ ଉପରେ ବିଶ୍ୱାସ କରୁଥିଲେ ସେହିସବୁକୁ ସେ ପରିତ୍ୟାଗ କରିଅଛନ୍ତି। ବର୍ତ୍ତମାନ ସେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ଓ ତାହାଙ୍କର ପରିତ୍ରାଣ ନିମନ୍ତେ କେବଳ ତାହାଙ୍କଠାରେ ହିଁ ବିଶ୍ୱାସ କରନ୍ତି। ପ୍ରଭୁଙ୍କର ଜଣେ ଦାସ ଏହିପରି କହନ୍ତି, ଯେତେବେଳେ ସେ ଧର୍ମାନ୍ତର ଗ୍ରହଣ କଲେ ସେତେବେଳେ ସେ ତାହାଙ୍କର ଧର୍ମକୁ ମଧ୍ୟ ହରାଇଲେ। ଆଜି ଅନେକ ଲୋକ ସେମାନଙ୍କର ଧର୍ମକୁ ହରେଇ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଆବଶ୍ୟକ ଯେପରିକି ପାଉଲ କଲେ। ପ୍ରିୟ ବନ୍ଧୁ, ଧର୍ମ ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଉଦ୍ଧାର କରିବେ, କାରଣ ସେ ଆପଣଙ୍କ ନିମନ୍ତେ ଆପଣଙ୍କର ପ୍ରାଣଦାନ କରିଅଛନ୍ତି ଓ ଉଦ୍ଧାର ସାଧନ କରିଅଛନ୍ତି। ପାଉଲ ଏତେ ଦୂର ପରିବର୍ତ୍ତିତ ହୋଇଯାଇଥିଲେ ଯେ ଯାହାସବୁ ତାହାଙ୍କ ନିମନ୍ତେ ଲାଭଜନକ ଥିଲା ସେହିସବୁ ସେ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କଲେ, ଅର୍ଥାତ୍ ସେ ଖ୍ରୀଷ୍ଟଙ୍କୁ ତାଙ୍କ ଜୀବନରେ ପ୍ରାଧାନ୍ୟତା ଦେଲେ, ଖ୍ରୀଷ୍ଟଙ୍କୁ ତାଙ୍କ ଜୀବନରେ ସବୁରେ ସବୁ କଲେ, ଖ୍ରୀଷ୍ଟଙ୍କୁ ମହିମାନିତ୍ୱ କଲେ, ଖ୍ରୀଷ୍ଟଙ୍କର ବହୁମୂଲ୍ୟତାକୁ ସେ ବୁଝିପାରିଲେ। ତାହାଙ୍କ ପ୍ରତି ଯାହାସବୁ ଘଟିଲା ତାହାସବୁ ସେ ଧର୍ମତତ୍ତ୍ୱ ସମ୍ବନ୍ଧୀୟ ଉକ୍ତି ସହିତ ଉପସ୍ଥାପିତ କରିବାକୁ ଯାଉଅଛନ୍ତି। ତିନି ପର୍ବର ନଅ ପଦରେ ଲେଖା ଅଛି, ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ। ଏହି ପଦଟି ପ୍ରଭୁଙ୍କର ଜଣେ ବିଶ୍ୱସ୍ତ ଦାସଙ୍କ ମନକୁ ଆସିଥିଲା ଯେତେବେଳେ ସେ ଦିନେ ରାତିରେ ଏକ ଶସ୍ୟକ୍ଷେତ୍ର ମଧ୍ୟ ଦେଇ ଯାଉ ଯାଉ ଭାବୁଥିଲେ ଯେ ସେ କିପରି ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇପାରିବେ। ସେ କହିଲେ ଯେ ହଠାତ୍ ସେ ନିଜକୁ ଦେଖିବାକୁ ପାରିଲେ ଯେ ସେ କେବଳ ନିଜକୁ ଜଣେ ପାପୀ ହିସାବରେ ନୁହେଁ, ମାତ୍ର ପାପ ହିସାବରେ, ଯାହାକି ତାହାଙ୍କ ମସ୍ତକର ମୁକୁଟଠାରୁ ତାଙ୍କ ପାଦର ତଳିବା ପର୍ଯ୍ୟନ୍ତ ପରିପୂର୍ଣ୍ଣ। ସେ ଜାଣିପାରିଲେ ଯେ ତାହାଙ୍କର କିଛି ନଥିଲା, ମାତ୍ର ଯାହାକି ଖ୍ରୀଷ୍ଟଙ୍କର ସବୁକିଛି ଥିଲା। ପାଉଲ କହନ୍ତି, ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୁଏ। ତେବେ ତାହାଙ୍କର ନିଜ ଧାର୍ମିକତା ଥିଲା ବ୍ୟବସ୍ଥା ପାଳନ ଭିତ୍ତିକ, ଯାହାକି ସେ ସ୍ପଷ୍ଟ କରିଦେଇଅଛନ୍ତି। ଉଦାହରଣ ସ୍ୱରୂପ, ସେ ଗର୍ବ କରିପାରିଥାନ୍ତେ ଯେ ସେ ବିଶ୍ରାମବାର ପାଳନ କରିପାରୁଥିଲେ ବୋଲି, କିନ୍ତୁ ପାଉଲ ବର୍ତ୍ତମାନ କହନ୍ତି ଯେ ବିଶ୍ରାମବାର ସମ୍ବନ୍ଧରେ କେହି ତୁମମାନଙ୍କ ବିଚାର ନ କରୁ, ଯାହାକି କଲସିୟ ଦୁଇ ପର୍ବର ଷୋହଳ ପଦରେ ଲେଖା ଅଛି। ପ୍ରିୟ ବନ୍ଧୁ, ମୁଁ ଏହି ବିଷୟ ନେଇ ଗର୍ବ କରିପାରିବି ଯେ ମୁଁ ନିୟମିତ ରେଡିଓ ମାଧ୍ୟମରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଅଛି ବୋଲି, କିନ୍ତୁ ଏହିସବୁ ବିଷୟ ପରିତ୍ରାଣ ସହିତ ତୁଳନୀୟ ନୁହେଁ। ନିଜର ଧାର୍ମିକତା, ଏହା ହେଉଛି ଏକ ବ୍ୟବସ୍ଥା ସମ୍ବନ୍ଧୀୟ ଧାର୍ମିକତା। ଆଉ ଈଶ୍ୱର କହିସାରିଛନ୍ତି ଯେ ଆମମାନଙ୍କର ଧାର୍ମିକତା ସମସ୍ତ ତାହାଙ୍କ ଦୃଷ୍ଟିରେ ଦୁର୍ଗନ୍ଧର ସମାନ, ଯାହାକି ଯିଶାୟ 64 ପର୍ବର 6 ପଦରେ ଲେଖା ଅଛି। ଆଉ ଈଶ୍ୱର ଏହିପରି ଆମମାନଙ୍କର ଧାର୍ମିକତାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ସେ ଯାହା ହେଉନା କାହିଁକି ସେ ଦୁର୍ଗନ୍ଧ ପାପୀମାନଙ୍କୁ ନେଇ ସେମାନଙ୍କୁ ସୂଚି କରିବେ। ପାଉଲ ତାଙ୍କର ନିଜ ଧାର୍ମିକତାକୁ ହିସାବରେ ଆଣନ୍ତି ନାହିଁ, ଆଉ ସେ ସେହିସବୁକୁ ନଗଣ୍ୟ ବିଷୟ ବୋଲି ମନେ କରନ୍ତି। ପ୍ରିୟ ବନ୍ଧୁ, ଆସନ୍ତୁ ଏହି ପଦକୁ ନେଇ କିଛି ସମୟ ଚିନ୍ତା କରୁ। ଲେଖା ଅଛି, ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ। ଏଠାରେ ଏହି ବିଶ୍ୱାସ ଦ୍ୱାରା ଶବ୍ଦଟି ଅତି ଗୁରୁତ୍ୱପୂର୍ଣ୍ଣ ଶବ୍ଦ, ତାହା ହେଉଛି କେବଳ ଏକ ଉପାୟ ଯାହାଦ୍ୱାରା ଆପଣ ଏହା ପାଇପାରିବେ, ଆପଣ ଏହା ନିମନ୍ତେ କାର୍ଯ୍ୟ କରିପାରିବେ ନାହିଁ, ଆପଣ ଏହାକୁ କିଣିପାରିବେ ନାହିଁ, ଆପଣ ଏହାକୁ ଚୋରି କରିପାରିବେ ନାହିଁ, ଆପଣଙ୍କୁ କେବଳ ତାହାଙ୍କଠାରେ ବିଶ୍ୱାସ କରିବାକୁ ହେବ। ଲେଖା ଅଛି, ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ସେହି ସମୟରେ ସାଧିତ ହୋଇଅଛି ଯେଉଁ ସମୟରେ ଖ୍ରୀଷ୍ଟ କୃଷ ଉପରେ ମୃତ୍ୟୁବରଣ କଲେ, ଆପଣଙ୍କର ପାପ ସବୁକୁ ହରଣ କଲେ ଓ ଆପଣଙ୍କର ଧାର୍ମିକତା ନିମନ୍ତେ ମୃତ୍ୟୁରୁ ପୁନରୁଦ୍ଧିତ ହେଲେ। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କର ପାପକୁ ସମର୍ଥନ କରନ୍ତି ନାହିଁ, ସେ ଯଦିଓ ପାପୀକୁ ପ୍ରେମ କରନ୍ତି ମାତ୍ର ପାପକୁ ଘୃଣା କରନ୍ତି। ଆମେମାନେ ତାହାଙ୍କ ପ୍ରତି ଆକର୍ଷଣୀୟ ନୁହଁ, କିନ୍ତୁ ଏକ ଚମତ୍କାର ବିଷୟ ହେଉଛି ସେ ଆମମାନଙ୍କୁ ପ୍ରେମ କଲେ ଓ ଆମମାନଙ୍କ ନିମନ୍ତେ ଆପଣାର ପୁତ୍ରଙ୍କୁ ଦେଲେ, ଯେପରି ଆମେମାନେ ଉଦ୍ଧାରପ୍ରାପ୍ତ ହେଉ ଓ ଖ୍ରୀଷ୍ଟଙ୍କଠାରେ ଗୃହୀତ ହେଉ। ପ୍ରିୟ ବନ୍ଧୁ, ସେହି ଖ୍ରୀଷ୍ଟଙ୍କଠାରେ ଯଦି ଆମମାନେ ବିଶ୍ୱାସ ନ କରୁ, ଆମମାନେ କେବେ ହେଲେ ନିଜର ପାପରୁ ଉଦ୍ଧାରପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହେବ, ତାହେଲେ ସେହି ବିଶ୍ୱାସ ଦ୍ୱାରା ଆମମାନେ ଈଶ୍ୱରଦତ୍ତ ଧାର୍ମିକତା ପ୍ରାପ୍ତ ହୋଇପାରିବା। ଆମମାନଙ୍କ ନିଜର କ୍ରିୟାକର୍ମ ହେତୁ ନୁହେଁ, ଆମମାନଙ୍କର ଉତ୍ତମ କର୍ମ ହେତୁ ନୁହେଁ, କାରଣ ଆମମାନଙ୍କର ସମସ୍ତ କିଛି ଧର୍ମକର୍ମ ତାହାଙ୍କ ନିକଟରେ ଦୁର୍ଗନ୍ଧର ବିଷୟ। କାରଣ ଆମମାନେ ହେଉଛୁ ପାପି ମନୁଷ୍ୟ, ଆଉ ଆମମାନେ ଯେ ପାପ କରିବାରୁ ପାପି ହେଲୁ ତାହା ନୁହେଁ, ଯେହେତୁ ଆମେ ପାପି ସେଥିପାଇଁ ଆମମାନେ ପାପ କରୁ। ଆମମାନଙ୍କର ମଧ୍ୟରେ ସେହି ପାପର ସ୍ୱଭାବ ରହିଅଛି, ଯାହାକି କଳୁଷିତ ସ୍ୱଭାବ, ଆଉ ଆମମାନେ ସେହି ପାପକୁ ଛପେଇ ରଖି ଆମେ ଈଶ୍ୱରଙ୍କ ନିକଟରେ ଯାହା କିଛି ଉଚ୍ଚର କରିବା ବା ଯାହା କିଛି ଈଶ୍ୱରଙ୍କ ନିମନ୍ତେ ସାଧନ କରିବା, ସେ ସମସ୍ତ ମଧ୍ୟ ଗ୍ରହଣୀୟ ନୁହେଁ। ଆଉ ଏହି ପାପର ସ୍ୱଭାବକୁ ବଦଳାଇବା ପାଇଁ କେବଳ ଗୋଟିଏ ମାତ୍ର ଉପାୟ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ। ଆଉ ଯେତେବେଳେ ସେ ଆମମାନଙ୍କର ଜୀବନକୁ ଅଧିକାର କରିବେ, ସେତେବେଳେ ସେ ଆମମାନଙ୍କ ଜୀବନକୁ ପବିତ୍ର କରିବେ, ସେ ଆମମାନଙ୍କ ଜୀବନକୁ ବଦଳାଇ ଦେବେ। ପାଉଲଠାରେ ପ୍ରକାଶ କରନ୍ତି ଯେ ତାହାଙ୍କର ନିଜର ଧାର୍ମିକତା ବା ଧର୍ମକର୍ମ ତାହାଙ୍କୁ ପାପରୁ ଉଦ୍ଧାର କରିପାରିଲା ନାହିଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହିଁ ତାହାଙ୍କୁ ପାପରୁ ଉଦ୍ଧାର କରି ଧାର୍ମିକ କରି ଗଣନା କଲା। ଯେହେତୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହୋଇ ବ୍ୟବସ୍ଥାର ଅଧୀନରୁ ଆମମାନଙ୍କୁ ମୁକ୍ତ କଲେ, ବ୍ୟବସ୍ଥା ଅନୁଯାୟୀ ମନୁଷ୍ୟ ଧାର୍ମିକ ଗଣିତ ହୋଇ ନ ପାରିବାରୁ ଖ୍ରୀଷ୍ଟ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ବ୍ୟବସ୍ଥାକୁ ସଫଳ କଲେ ଓ ବ୍ୟବସ୍ଥାର ଅଧୀନରୁ ମନୁଷ୍ୟମାନଙ୍କୁ ମୁକ୍ତ କଲେ, ଯେପରି ମନୁଷ୍ୟ ବ୍ୟବସ୍ଥା ପାଳନ ହେତୁ ନୁହେଁ ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ ପାପରୁ ଉଦ୍ଧାର ପାଇ ଈଶ୍ୱରଙ୍କ ନିକଟରେ ଖ୍ରୀଷ୍ଟଙ୍କର ଧାର୍ମିକତା ଅନୁଯାୟୀ ଧାର୍ମିକ ଗଣିତ ହେବାକୁ ପାରେ। ତେଣୁ ଆସନ୍ତୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆତ୍ମିକ ଜୀବନରେ ଲାଭବାନ ହେଉ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମେ ଏହି ଫିଲିପିୟ ତିନି ପର୍ବର ମୁଖ୍ୟ ପ୍ରସଙ୍ଗ ଖ୍ରୀଷ୍ଟୀୟ ଜୀବନଯାପନର ପୁରସ୍କାରକୁ ଭିତ୍ତି କରି ପାଉଲ କିପରି ଅତୀତର ବ୍ୟବସ୍ଥାମୂଳକ ପଦ୍ଧତିକୁ ପରିତ୍ୟାଗ କରିଥିଲେ ତାହା ଲକ୍ଷ୍ୟ କରିଥିଲୁ। ସେ କିପରି ବ୍ୟବସ୍ଥା ପାଳନ ଅନୁଯାୟୀ ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ବିବେଚିତ ହୋଇଥିଲେ ତାହା ଲକ୍ଷ୍ୟ କରିଥିଲୁ। କିନ୍ତୁ ବର୍ତ୍ତମାନ ଆମେ ଏହି ତିନି ପର୍ବରେ ପାଉଲ ତାହାଙ୍କର ଉଦ୍ଦେଶ୍ୟକୁ ବର୍ତ୍ତମାନର ସମୟ ନିମନ୍ତେ ବଦଳାଇବାର ଓ ତାହାଙ୍କର ଭରସାକୁ ଭବିଷ୍ୟତ ନିମନ୍ତେ ବଦଳାଇବାର ଲକ୍ଷ୍ୟ କରିବାକୁ ପାରିବା। ତେବେ ପ୍ରଥମେ ଆମେ ପାଉଲ ତାହାଙ୍କର ଉଦ୍ଦେଶ୍ୟକୁ ବର୍ତ୍ତମାନର ସମୟ ନିମନ୍ତେ ବଦଳାଇବାର ଲକ୍ଷ୍ୟ କରିବାକୁ ଯିବା। ପାଉଲ ବର୍ତ୍ତମାନ ଆଉ ବିଧିବିଧାନ ଯୁକ୍ତ ଧାର୍ମିକତାକୁ ପ୍ରତିଷ୍ଠିତ କରିବାକୁ ଯାଉନାହାନ୍ତି, ସେ ଆଉ ଦେଖିବାକୁ ଯାଉନାହାନ୍ତି ଯେ ସେ କେତେଦୂର ଧାର୍ମିକ ବା ପବିତ୍ର ହୋଇପାରିବେ କିମ୍ବା ମଣ୍ଡଳୀକୁ କେତେ ଅଧିକ ତାଡ଼ନା କରିପାରିବେ, ଯେହେତୁ ସେ ନିଜର ଅତୀତର ବ୍ୟବସ୍ଥାମୂଳକ ଧାର୍ମିକତାର ଅନୁଭୂତିକୁ ବଦଳାଇ ଦେଇଛନ୍ତି। ତେଣୁକରି ସେ ବର୍ତ୍ତମାନର ଉଦ୍ଦେଶ୍ୟକୁ ମଧ୍ୟ ବଦଳାଇ ଦେବାକୁ ଯାଉଅଛନ୍ତି। ଶୁଣନ୍ତୁ ସେ କ'ଣ କରିବାକୁ ଯାଉଅଛନ୍ତି। ତିନି ପର୍ବର ଦଶ ପଦରୁ ଏଗାର ପଦ ମଧ୍ୟରେ ଲେଖା ଅଛି, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। କେତେକ ଲୋକ ଏହିପରି ଭାବନ୍ତି ଯେ ବିଶ୍ୱାସ ଦ୍ୱାରା ଉଦ୍ଧାର ପାଇବାର ଅର୍ଥ କୌଣସି କର୍ମ କରିବାର ଆବଶ୍ୟକ ନାହିଁ କି ଆଚାର ବ୍ୟବହାରରେ ସେପରି କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ। ସେମାନେ ଭାବନ୍ତି ଯେ ଯଦି ଜଣେ ବ୍ୟକ୍ତି ଅନୁଗ୍ରହ ଦ୍ୱାରା ଉଦ୍ଧାରପ୍ରାପ୍ତ ତାହେଲେ ଏହାର ଅର୍ଥ ତାହାକୁ କିଛି କରିବାକୁ ପଡ଼େ ନାହିଁ। ମାତ୍ର ଉଦ୍ଧାରପ୍ରାପ୍ତ ବିଶ୍ୱାସ ଏପରି ଏକ ବିଶ୍ୱାସ ଯାହାକି ଆପଣଙ୍କୁ ଉତ୍ତମ ଜୀବନଯାପନ କରିବା ନିମନ୍ତେ ପ୍ରେରଣା ବା ଚାଳନା ଦିଏ। ଯାକୁବ ବିଶ୍ୱାସର କାର୍ଯ୍ୟ ବିଷୟରେ ଏହିପରି କହନ୍ତି, କିନ୍ତୁ କେହି ଅବା କହିବ ତୁମ୍ଭର ବିଶ୍ୱାସ ଅଛି, ପୁଣି ମୋହର କର୍ମ ଅଛି। କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମକୁ ମୋହର ବିଶ୍ୱାସ ଦେଖାଇବି। ପ୍ରିୟ ବନ୍ଧୁ, ଆପଣ ଯଦି ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି ତାହେଲେ ଆପଣଙ୍କ କର୍ମ ତହିଁର ପ୍ରମାଣ ଦେବ। ଯଦି ଆପଣଙ୍କର କର୍ମ ଠିକ୍ ନୁହେଁ ତାହେଲେ ଆପଣ ଉଦ୍ଧାରପ୍ରାପ୍ତ ନୁହନ୍ତି, ତାହା ହିଁ ପ୍ରକୃତରେ ପାଉଲ କହନ୍ତି। ଆପଣ ଯଦି ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି ତାହେଲେ ଆପଣଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ, ନୂତନ ଚିନ୍ତାଧାରା, ନୂତନ ଉଦ୍ଦେଶ୍ୟ ଓ ନୂତନ ଆଚରଣ ପରିଲକ୍ଷିତ ହେବ। ଯଦି ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ବିଶ୍ୱାସ ଆପଣଙ୍କ ଜୀବନକୁ ବଦଳାଇ ପାରିନାହିଁ, ତାହେଲେ ଆପଣ ଉଦ୍ଧାରପ୍ରାପ୍ତ ନୁହନ୍ତି। ଆପଣ ସେହିପରି ପୁରାତନ ସ୍ୱଭାବ ଦ୍ୱାରା ପରିଚାଳିତ ହେଉଅଛନ୍ତି ଓ ପୁରାତନ ଜୀବନକୁ ଜାତ କରାଉଅଛନ୍ତି। ପାଉଲ ଏଠାରେ ଏକ ଉଦ୍ୟମ ଓ ଶକ୍ତିକୁ କାର୍ଯ୍ୟକାରୀ କରାଉଛନ୍ତି, ଯାହାକି ପବିତ୍ର ଆତ୍ମାଙ୍କଠାରୁ ଆସିଅଛି, ଯାହାକି ଅନ୍ୟ ସମସ୍ତ ବ୍ୟବସ୍ଥାମୂଳକ ବିଧିବିଧାନ ଅପେକ୍ଷା ଶ୍ରେଷ୍ଠତର। ବ୍ୟବସ୍ଥାର ଅଧୀନରେ ଥାଇ ଏହି ବ୍ୟକ୍ତି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସମୂଳେ ଉତ୍ପାଟିତ କରିବା ନିମନ୍ତେ ଦମେଶକକୁ ଯିବା ନିମନ୍ତେ ଇଚ୍ଛା କରୁଥିଲେ। ମାତ୍ର ସେ ଯେତେବେଳେ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣପ୍ରାପ୍ତ ହେଲେ, ତାଙ୍କର ଗତିପଥ ବଦଳିଗଲା ଓ ସେ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ ଓ ଅନେକଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ପାଇଁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଚାଲିଗଲେ। ବାସ୍ତବରେ ବିଶ୍ୱାସ କିଛି ଉତ୍ପନ୍ନ କରାଏ। ଏଠାରେ ଆମେ ସ୍ପଷ୍ଟ ଭାବେ ଜାଣି ରଖିବା ଉଚିତ ଯେ ପାପରୁ ଉଦ୍ଧାର ପାଇବା ନିମନ୍ତେ ଆପଣଙ୍କର କର୍ମ ସହାୟକ ହୋଇପାରେ ନା, ମାତ୍ର ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ବିଶ୍ୱାସ ଆପଣଙ୍କୁ କର୍ମ କରିବା ନିମନ୍ତେ ପ୍ରେରଣା ଯୋଗାଏ। ମାତ୍ର ପାପରୁ ଉଦ୍ଧାର ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ କୃଶ ହିଁ କେବଳ ଆପଣଙ୍କର ମୁକ୍ତିର ଉପାୟ ଓ ଆପଣଙ୍କର ବିଶ୍ୱାସ ହିଁ ଏକମାତ୍ର ସହାୟ। ବିନାଶପ୍ରାପ୍ତ ପାପୀମାନଙ୍କ ନିମନ୍ତେ ଈଶ୍ୱରଙ୍କର କେବଳ ଗୋଟିଏ ପ୍ରଶ୍ନ, ଯେଉଁ ଯୀଶୁ ତୋହର ନିମନ୍ତେ ମୃତ୍ୟୁଭୋଗ କଲେ ତାହାଙ୍କ ସହିତ ତୁ କ'ଣ କରିବୁ? ଯଦି ଆପଣ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି, ତାହେଲେ ଆପଣ ଉଦ୍ଧାରପ୍ରାପ୍ତ ହେବେ। ତାହା ହେଉଛି ଧାର୍ମିକତା, ଯାହାକି ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୁଏ। ଏପରିକି ପରିତ୍ରାଣ ପ୍ରାପ୍ତ ହେବା ପରେ ଆପଣଙ୍କର ଜୀବନ ଏପରି ଏକ ଧାର୍ମିକତା ସାଧନ କରିବ ନାହିଁ ଯାହାକି ଆପଣଙ୍କର ପରିତ୍ରାଣ ନିମନ୍ତେ ସହାୟକ ହେବ। ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ବିଶ୍ୱାସ ହିଁ ଆପଣଙ୍କୁ ଈଶ୍ୱରଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ପ୍ରେରଣା ଯୋଗାଇବ। ସେହି କାରଣରୁ ପ୍ରେରିତ ପାଉଲ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ସଂକଳ୍ପବଦ୍ଧ ହେଲେ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ବିଶ୍ୱାସ ହିଁ ଆମମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ଓ ତାହାଙ୍କ ନିମନ୍ତେ ଜୀବନ ଧାରଣ କରିବାକୁ ପ୍ରେରଣା ଯୋଗାଏ। ମୁଁ ବୁଝିପାରେ ନାହିଁ, ଲୋକମାନେ ଯେଉଁମାନେ କି ଈଶ୍ୱରଙ୍କ ନିମନ୍ତେ କିଛି କରନ୍ତି ନାହିଁ, କେତେକ ଲୋକ କହନ୍ତି ଯେ ସେମାନେ କିଛି କରିପାରିବେ ନାହିଁ। ତେବେ ସତ କହିବାକୁ ଗଲେ ଆପଣ ମୋତେ କିମ୍ବା ଅନ୍ୟ ବାଇବଲ ଶିକ୍ଷକମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାରେ ସାହାଯ୍ୟ କରିପାରିବେ, ତେବେ ସେ ଯାହା ହେଉନା କାହିଁକି ମୁଁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାରେ ଅବହେଳା କରିବି ନାହିଁ କି ବନ୍ଦ କରିବି ନାହିଁ। ଈଶ୍ୱରଙ୍କର ସେହି ମହାନ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ସେହି ଲକ୍ଷ୍ୟସ୍ଥଳକୁ ଦୌଡ଼ିବାକୁ ଯାଉଅଛି। ମୁଁ ଈଶ୍ୱରଙ୍କୁ କହିଅଛି ଯେ ଯଦି ସେ ମୋତେ ଜୀବ ଦଶାରେ ବଞ୍ଚାଇ ରଖିବେ, ତାହେଲେ ମୁଁ ଯେପର୍ଯ୍ୟନ୍ତ ବଞ୍ଚି ରହିଅଛି ସେପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥିବି। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କଠାରେ ଆମର ବିଶ୍ୱାସ ଆମକୁ ତାହାଙ୍କ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ଚାଳନା ଦେବ। ପାଉଲ କହନ୍ତି, ଯେପରି ମୁଁ ତାହାଙ୍କୁ ଜ୍ଞାତ ହୁଏ। ଦେଖନ୍ତୁ, ପାଉଲ ତାହାଙ୍କ ଜୀବନର ଶେଷ ଭାଗରେ ମଧ୍ୟ ସେ ଖ୍ରୀଷ୍ଟଙ୍କୁ ଜାଣିବା ନିମନ୍ତେ ଆକାଂକ୍ଷିତ ଥିଲେ। ଆଜି କିନ୍ତୁ ଅନେକ ଖ୍ରୀଷ୍ଟ ବିଶ୍ୱାସୀ ବା ପାଳକ ପ୍ରଚାରକମାନେ କହନ୍ତି ଯେ ସେମାନେ ପୂରାପୂରି ଖ୍ରୀଷ୍ଟଙ୍କୁ ଜାଣିଛନ୍ତି ଓ ତାହାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିଅଛନ୍ତି। କିନ୍ତୁ ଲକ୍ଷ୍ୟ କରନ୍ତୁ, ପାଉଲ ଏତେ ବଡ଼ ମହାନ ସେବକ ତଥା କାର୍ଯ୍ୟକାରୀ ଓ ସୁସମାଚାର ପ୍ରଚାରକ ହୋଇ ମଧ୍ୟ ସେ ତାହାଙ୍କ ଜୀବନର ଅନ୍ତିମ ପର୍ଯ୍ୟାୟରେ ତଥାପି ଖ୍ରୀଷ୍ଟଙ୍କୁ ଜାଣିବା ନିମନ୍ତେ ତାହାଙ୍କର ବ୍ୟକ୍ତିତ୍ୱକୁ ଓ ତାହାଙ୍କ ପୁନରୁତ୍ଥାନର ଶକ୍ତିକୁ ଜାଣିବା ନିମନ୍ତେ ଆକାଂକ୍ଷିତ। ଖ୍ରୀଷ୍ଟ ଜୀବନରେ ସବୁଠାରୁ ମହାନ ସାନ୍ତ୍ୱନାଦାୟକ ବିଷୟ ହେଉଛି ଖ୍ରୀଷ୍ଟଙ୍କର ବାସ୍ତବତାକୁ ଜାଣିବା ବା ଉପଲବ୍ଧି କରିବା। ତାହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ବିଶେଷ ଆବଶ୍ୟକ। ସେ ଆହୁରି କହନ୍ତି, ଯେପରି ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ। ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହେବା ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ଏକ ଚମତ୍କାର ଅନୁଭୂତି। ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ କେତେ ଦୁଃଖ ତଥା କ୍ଲେଶ ସହ୍ୟ କଲେ ତାହାମାନେ କଳନା କରିପାରିବା ନାହିଁ। ପ୍ରିୟ ବନ୍ଧୁ, ଆମ ପ୍ରତ୍ୟେକଙ୍କୁ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହେବାକୁ ଅଛି। ଖ୍ରୀଷ୍ଟ ଯେ ମୋହର ପାପ ନିମନ୍ତେ କୃଷୀୟ ମୃତ୍ୟୁଭୋଗ କଲେ, ଏହି ବିଷୟ ଆମ ପ୍ରତ୍ୟେକଙ୍କୁ ଜାଣିବାକୁ ହେବ ଓ ତାହାଙ୍କ ନିମନ୍ତେ ମଧ୍ୟ ଦୁଃଖ ସହ୍ୟ କରିବାକୁ ହେବ। ଖ୍ରୀଷ୍ଟଙ୍କୁ ଜାଣିବା ଓ ତାହାଙ୍କର ଉଦ୍ଧାରର କାର୍ଯ୍ୟକୁ ଜାଣିବା ଦ୍ୱାରା ଆମମାନଙ୍କର ଚିନ୍ତାଧାରା ସେହି ଅନନ୍ତ ରାଜ୍ୟ ଆଡ଼କୁ ଆକର୍ଷିତ ହେବ। ସେଥିନିମନ୍ତେ ଆମମାନେ ଅନନ୍ତକାଳ ପର୍ଯ୍ୟନ୍ତ ଈଶ୍ୱରଙ୍କ ପ୍ରଶଂସା କରିବାରେ କାଳକ୍ଷେପଣ କରିବାକୁ ଯାଉଅଛୁ। ଆପଣ ଯଦି ବର୍ତ୍ତମାନ ଖ୍ରୀଷ୍ଟଙ୍କର ପ୍ରଶଂସା କରିବା ନିମନ୍ତେ ବ୍ୟସ୍ତ ଅନୁଭବ କରନ୍ତି କିମ୍ବା ଆପଣ ଖ୍ରୀଷ୍ଟଙ୍କ ପ୍ରଶଂସା କରିବାରେ ଆନନ୍ଦ ଅନୁଭବ କରନ୍ତି ନାହିଁ, ତାହେଲେ ଆପଣ କିପରି ସ୍ୱର୍ଗରେ ତାଙ୍କର ପ୍ରଶଂସା କରିପାରିବେ? ପାଉଲ ଆହୁରି କହନ୍ତି, ଯେପରି ମୁଁ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ତେବେ ଏହାର ଅର୍ଥ ନୁହେଁ ଯେ ପାଉଲ ସେହି ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବା ନେଇ କୌଣସି ସନ୍ଦେହ ପ୍ରକାଶ କରନ୍ତି, ବରଂ ସେ ନିଶ୍ଚିତ କରାଇ ଦିଅନ୍ତି ଯେ ସେ ଅତି ଆନନ୍ଦର ସହିତ ସେହି ମିଳନରେ ଅଂଶଗ୍ରହଣ କରିବେ। ପାଉଲ ଏହି ଜୀବନରେ ସେହି ସିଦ୍ଧତାକୁ ପ୍ରାପ୍ତ ହେବା ନିମନ୍ତେ ଆଶା କରିନଥିଲେ, ତେଣୁକରି ସେ ସେହି ଆଗାମୀ ମଧ୍ୟାକାଶର ମିଳନରେ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିବା ନିମନ୍ତେ ଚାହିଁଥିଲେ। ଯେତେବେଳେ କେତେକ ଲୋକ କହନ୍ତି ଯେ ସେମାନେ ସେହି ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବା ବିଷୟ ନେଇ ବିଶ୍ୱାସ କରନ୍ତି ନାହିଁ ବୋଲି, ସେତେବେଳେ ଖ୍ରୀଷ୍ଟଙ୍କ ସହିତ ସେମାନଙ୍କର ସମ୍ପର୍କ ବିଷୟ ନେଇ ମୁଁ ଆଶ୍ଚର୍ଯ୍ୟ ହୁଏ। ପାଉଲ କହନ୍ତି, ମୁଁ ଯେଉଁ ଆକାଂକ୍ଷା ନେଇ ଅଗ୍ରସର ହେଉଅଛି ତାହା କେବଳ ଖ୍ରୀଷ୍ଟଙ୍କୁ ଜାଣିବା ନିମନ୍ତେ ନୁହେଁ, ମାତ୍ର ମୁଁ ଯେପରି ମଣ୍ଡଳୀର ସ୍ୱର୍ଗାରୋହଣ ସମୟରେ ସେହି ମହା ଆନନ୍ଦର ସହଭାଗୀ ହେବାକୁ ପାରେ ଏଥିନିମନ୍ତେ ପୁରାତନ ନିୟମର ସାଧୁମାନେ ସେହି ମହାକ୍ଲେଶ ସମୟର ଅନ୍ତିମ ସମୟ ପର୍ଯ୍ୟନ୍ତ ପୁନରୁତ୍ଥିତ ହେବେ ନାହିଁ, ଯାହାକି ଦାନିଏଲ ବାର ପର୍ବର ପ୍ରଥମ ତିନି ପଦ ମଧ୍ୟରେ ଲେଖା ଅଛି। ମୃତମାନଙ୍କ ମଧ୍ୟରୁ ଅବଶିଷ୍ଟାଂଶ ସେହି 1000 ବର୍ଷ ରାଜତ୍ୱର ଶେଷ ସମୟ ପର୍ଯ୍ୟନ୍ତ ପୁନରୁତ୍ଥିତ ହେବେ ନାହିଁ। ଖ୍ରୀଷ୍ଟଙ୍କ ଆଗମନର ପ୍ରକୃତ ଅର୍ଥ କ'ଣ ତାହା କେବେ ଆପଣ ବୁଝିପାରିଛନ୍ତି? ପାଉଲ କହନ୍ତି, ଏହା ମୋତେ ତାହାଙ୍କ ଉପସ୍ଥିତି ମଧ୍ୟକୁ ନେଇଯିବ। ତେଣୁ ଆସୁ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଆଗମନ ପାଇଁ ଆମମାନେ ପ୍ରସ୍ତୁତ ଜୀବନଯାପନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাত। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, ODIA TTB @radio882.com। তবে আজ এইখানে রাখুছু, নমস্কার।